ହ୍ୟାଲୋ, ମୋ ନାଁ ଲକ୍ଷ୍ମୀପ୍ରିୟା ସାହୁ। ମୁଁ ନିରଙ୍କନଗର ସାଲେସାହି 21 ନମ୍ବର ୱାର୍ଡରୁ କହୁଛି। ମୁଁ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଏସ୍ ଭିଲେଜରେ ପଢେ। ଆମ ସ୍କୁଲରେ ପାଣି ଅସୁବିଧା, ପିଇବା ପାଇଁ ଅସୁବିଧା ହୁଏ, ହ୍ୟାଣ୍ଡ ୱାଶ ବି ନାହିଁ। ଆଉ ଆପଣ ଯଦି ଦୟାକରି ହ୍ୟାଣ୍ଡ ୱାଶ ବ୍ୟବସ୍ଥା କରିବେ ତାହେଲେ ଆମ ପାଇଁ ଟିକେ ଭଲ ହବ। ପିଇବା ପାଣି ପାଇଁ ବି ବ୍ୟବସ୍ଥା କରନ୍ତେ, ଟିକେ ଭଲ ହବ।